ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା. ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର. ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ. ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି. ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 7 wicketରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ. ଆଜି ଖେଳାଯିବ 2 ମ୍ୟାଚ୍. ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ. ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି. କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4-ଦିନିଆ ଗସ୍ତରେ ଆସିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି. ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି. ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି. ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି. ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ. ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ. ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି. ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି. ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି. ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ. ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି. ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି. ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି. ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା. ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି. ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି. ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବାବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି. ଶ୍ରୀ ନଡ୍ଡା କହିଛନ୍ତି, ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ. ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି, ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11 ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି. ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ. ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି. ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ. ଏହି କାର୍ଯ୍ୟକ୍ରମ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ. ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ୱଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1,500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ 4 ଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିଖ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍କଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।